सूचिरस्कमस्य नन्वन्दसासु परिवेडीडितात्ता यद्दर्गुणानुस्रवणं मुकुंदा आरविंदारुले सुजेसां योची बरा तुमका बता विसर बनना कर दो ची तेरा धैरो तृतीय स्कंद तेरा धैरो उन्नीस अध्याय सातटी अध्याय भितरे ବରାହଦେବଙ୍କର ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ସୁଦସ୍ୟ ଯେଉଁମାନେ ଅଧ୍ୟୟନ କରୁଛନ୍ତି ଶ୍ରୁତି ବହୁତ ପରିଶ୍ରମ କରୁଛନ୍ତି ଅଧ୍ୟୟନ କରୁଛନ୍ତି ସୁଦସ୍ୟ ପୁଂସା ସୂଚୀର ସମସ୍ୟା ନନ୍ୱନ୍ ଯଶା ସୁରଭି ରୀଡ଼ିତୋର୍ଥ ଇଏ ଅଞ୍ଜସା ବହୁତ ସହଜରେ ନନ୍ ନିଶ୍ଚିନ୍ତ ଭାବରେ ଏଇଟା ବହୁତ ସହଜ ହେଇଯିବ ସେମାନଙ୍କ ପାଇଁ ଯେଉଁମାନେ ଭଗବାନଙ୍କର ଏଇସବୁ ଗ୍ରନ୍ଥ ସବୁ ଅଧ୍ୟୟନ କରୁଛନ୍ତି ସେମାନଙ୍କ ପାଇଁ ସେମାନେ ସୁରଭି ଇଡ଼ିତୋର୍ଥ ସୁରଭି କହିଲେ ଦେବତାମାନେ ସୁରି ସୁରମାନେ ଦେବତାମାନେ ଏମାନେ ଯାହାକୁ ପୂଜା କରନ୍ତି ସ୍ତୁତ ଯାହାକୁ ସ୍ତୁତି କରନ୍ତି ସେଇ ସ୍ତୁତ ଯତ୍ତତ୍ ଗୁଣାନୁ ଶ୍ରବଣ ମୁକୁନ୍ଦ ପାଦାରବିନ୍ଦ ହୃଦୟ ସୁଜେଷା ଭଗବାନଙ୍କର ଭକ୍ତଙ୍କର ସେମାନେ ସେବା କରିବା ପାଇଁ ସୁଯୋଗ ପାଆନ୍ତି। ବହୁତ ବର୍ଷ କାଳ ଅଧ୍ୟୟନ କଲା ପରେ ଶାସ୍ତ୍ର ଗ୍ରନ୍ଥ ଭାଗବତ ଭକ୍ତ ଭାଗବତଙ୍କର ସେବା ସେମାନେ ପାଇପାରିବେ। ସେ ଭକ୍ତ ଭାଗବତ କିଭଳି ନା ଯତ୍ତତ୍ ଗୁଣାନୁ ଶ୍ରବଣ ମୁକୁନ୍ଦ ଭଗବାନଙ୍କର ଗୁଣ ଏ ସବୁବେଳେ ଅନୁଶ୍ରବଣ କରୁଥିବା ଶ୍ରବଣ କରୁଥିବେ ଏବଂ ତାଙ୍କର ପାଦାରବିନ୍ଦ ଭଗବାନଙ୍କର ପାଦାରବିନ୍ଦ ସବୁବେଳେ ତାଙ୍କ ହୃଦୟରେ ରହିଥିବ ଭଗବାନଙ୍କ ଭକ୍ତଙ୍କର। ତେଣୁ ଭଗବାନଙ୍କ କଥା ଶ୍ରବଣ ଯେତିକି ଗୁରୁତ୍ୱପୂର୍ଣ୍ଣ ଭଗବାନଙ୍କର ଭକ୍ତଙ୍କର କଥା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଅଗ୍ରଯଜ୍ଞତନ୍ତବେ ସ୍ଥିତ ଗୃହୀତାମଳ ସତ୍ତମୂର୍ତ୍ତେ ଦିଷ୍ଟ୍ୟା ହୋୟଂ ଜଗତାମରୁ ତତ୍ପାଦଭକ୍ତ୍ୟା ବୈମିଶ ନିର୍ବୃଧା। ଯେଉଁ ଅନ୍ତିମରେ ଯେତେବେଳେ ଭଗବାନ ବରାହଦେବ ହତ୍ୟା କଲେ ହିରଣ୍ୟକକୁ ସେତେବେଳେ ଦେବତାମାନେ ଭଗବାନଙ୍କୁ ସ୍ତୁତି କରୁଛନ୍ତି ନମୋ ନମସ୍ତେ ଖିଳ ଯଜ୍ଞ ତନ୍ତବେ ସମସ୍ତ ଯଜ୍ଞର ଆପଣ ହେଉଛନ୍ତି ଉପଭୋଗକାରୀ ମୁଁ ଆପଣଙ୍କୁ ନମସ୍କାର କରୁଛି। ଯେଉଁଟା ସ୍ଥିତ ଗୃହୀତା ମୂଳ ସତ୍ୟମୂର୍ତ୍ତେ ଅମଳ ଗୃହୀତ ଅମଳ ସବୁ କୌଣସି ମଳ ଭଗବାନଙ୍କ ହୃଦୟରେ ନାହିଁ ଭଗବାନ ପାଖରେ ନାହିଁ ଏବଂ ସେ ହେଉଛନ୍ତି ବିଶୁଦ୍ଧ ସତ୍ୟମୂର୍ତ୍ତେ ଅମଳ ସତ୍ୟମୂର୍ତ୍ତେ ତାଙ୍କର କୌଣସି ଗୁଣ ମିଶ୍ରିତ ଗୁଣ ନାହିଁ ତାଙ୍କର ସତ୍ୟଗୁଣ ମଧ୍ୟ ଭୌତିକ ଜଗତ ସତ୍ୟଗୁଣ ନୁହେଁ ଅମଳ ସତ୍ୟ ତ୍ରିଗୁଣ ଏ ଯେଉଁ ତ୍ରିଗୁଣରୁ ଉର୍ଦ୍ଧ୍ୱ ଭଗବାନ ଏବଂ ଆମ ପାଇଁ ଦିଷ୍ଟ୍ୟା ହତୁୟଂ ଜଗତା ମରୁନ୍ତୁଦ ଏ ଜଗତକୁ ଯିଏ କଷ୍ଟ ଦେଉଥିଲେ ହିରଣ୍ୟାକ୍ଷ ତାଙ୍କୁ ଆପଣ ଯେଉଁ ହତ୍ୟା କଲେ ସେଇଟା ଆମର ସୌଭାଗ୍ୟ କାହିଁକି ହତ୍ୟା କଲେ ନା ତୋତ୍ପାଦ ଭକ୍ତା ବୈମିଶ ନିବୃତା ଆପଣଙ୍କ ପାଦ ପଦ୍ମରେ ଆମେ ଯେହେତୁ ଭକ୍ତ ଆଶ୍ରୟ ନେଇଛୁ ତେଣୁ ଆମକୁ ରକ୍ଷା କରିବା ପାଇଁ ଆପଣ ଶ୍ରଦ୍ଧା କରିଛୁ ତେଣୁ ଆପଣଙ୍କୁ ଆମେ ପ୍ରଣାମ ଜଣାଉଛୁ। ତୁମେ କ୍ଲେଶତନ୍ତେଷ୍ଟାଙ୍ଗ ତେଣୁ ଆ ପରେ ଏଇ ଯେଉଁ ବରାହମୂର୍ତ୍ତି ବରାହଙ୍କୁ ବରାହମୂର୍ତ୍ତିରେ ଆସିକରି ଭଗବାନ ହିରଣ୍ୟକୁ ବିଧାରଣ କଲା ପରେ ପୁଣି ବିଦୁରଙ୍କୁ ମୈତ୍ରେୟ ଏଇ ସୃଷ୍ଟି ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରିଛନ୍ତି ବ୍ରହ୍ମାଙ୍କର ପୁଣି ସୃଷ୍ଟି ଆରମ୍ଭ କଥା ପୁଣି କୁହାଯାଉଛି 20 ଅଧ୍ୟାୟରେ ତେଣୁ ସୃଷ୍ଟି କରିବା ପୂର୍ବରୁ ପୁଣି ବ୍ରହ୍ମା ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ଆପଣ ହେଉଛନ୍ତି ତମେକ କିଳ ଲୋକାନ କ୍ଲିଷ୍ଟାନାଂ କ୍ଲେଶନ ଆସନ, ଆପଣ ହିଁ କ୍ଲେଶ ପ୍ରଦାନ କରୁଛନ୍ତି, ପୁଣି ଆପଣ ହିଁ କ୍ଲେଶ ନାଶନ କରୁଛନ୍ତି। ତମେବ କ୍ଲେଶଦଂ ତେଷାନ, ତ ଆପଣ କାହାକୁ କ୍ଲେଶ ପ୍ରଦାନ କରନ୍ତି, ଯେଉଁମାନେ ଆପଣଙ୍କର ଅନଶନ ପ୍ରଦାନ ତବ ଆପଣଙ୍କ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି, ଯେଉଁମାନେ ଆପଣଙ୍କ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ସେମାନେକୁ ଆପଣ ତାଙ୍କର କ୍ଲେଶ ନାଶନ କରୁଛନ୍ତି, ତାଙ୍କର କ୍ଲେଶ ଦୂର କରିଦେଉଛନ୍ତି, ଦୁଃଖ ଦୂର କରିଦେଉଛନ୍ତି। ପ୍ରଭୁପାଦ ମହାରାଜ ଏଠି କହିଛନ୍ତି, ଦି ଲର୍ଡ ହାଜ୍ ଟୁ କନ୍ସର୍ନ୍ସ, ଭଗବାନଙ୍କର ଦୁଇଟି ବିଚାର ରହୁଛି। ଦ ଫାଷ୍ଟ ଇଜ୍ ଟୁ ଗିଭ୍ ପ୍ରୋଟେକ୍ସନ୍ ଟୁ ପର୍ସନ୍ସ ହୁ ଟେକ୍ ସେଲ୍ଟର ହିଜ୍ ଲୋଟସ୍ ଫିଟ୍, ପ୍ରଥମଟି ହେଉଛି ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ତାଙ୍କୁ ସୁରକ୍ଷା ପ୍ରଦାନ କରିବେ, ଏବଂ ସେକେଣ୍ଡ ଦ୍ୱିତୀୟଟି କ'ଣ ନା, ଦ ସେକେଣ୍ଡ ଇଜ୍ ଟୁ ଗିଭ୍ ଟ୍ରବୁଲ୍ ଟୁ ଦୋଜ୍ ହୁ ଆର୍ ଅଲୱେଜ୍ ଡିମୋନିଆକ୍ ଆଣ୍ଡ ହୁ ଆର୍ ଏନିମିକାଲ୍ ଟୁଆର୍ଡ ଦି ଲର୍ଡ଼, ଯେଉଁମାନେ ଭଗବାନଙ୍କ ପ୍ରତି ସବୁବେଳେ ଅସୁରଭାବ ସମ୍ପନ୍ନ, ସେମାନେ ଅସୁରଭାବପନ୍ନ ବ୍ୟକ୍ତି, ଯେଉଁମାନେ ଭଗବାନଙ୍କର ଶତ୍ରୁ ଭଳି ନିଜକୁ ଭଗବାନଙ୍କୁ ନିଜର ଶତ୍ରୁ ଭଳି ଭାବନ୍ତି, ସେମାନଙ୍କୁ ଭଗବାନ ସବୁବେଳେ ବିଭିନ୍ନ ପ୍ରକାର ଅସୁବିଧା, ବିଭିନ୍ନ ପ୍ରକାର ଦୁଃଖ, ବିଭିନ୍ନ ପ୍ରକାର କଷ୍ଟ ପ୍ରଦାନ କରନ୍ତି। ଯେଉଁମାନେ ଭଗବାନଙ୍କର ଆଶ୍ରୟ ନେଉନାହାନ୍ତି ତାଙ୍କୁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ସବୁ ପ୍ରଦାନ କରାଯାଉଛି। ସଦାଭିବାଦାରଣପାଦପୀଠମ୍ ଐଶ୍ୱର୍ଯ୍ୟ ବୈରାଗ୍ୟ ଯଶବୋଧ ବୀର୍ଯ୍ୟ ଶ୍ରିୟାଙ୍କୁର୍ତ୍ତମହଂ ପ୍ରପଦ୍ୟେ। କପିଳଦେବ ଯେତେବେଳେ ଭଗବାନଙ୍କୁ ଜନ୍ମଗ୍ରହଣ କରୁଛନ୍ତି ସତ୍ୟବତୀ ତାଙ୍କ ଦେବତୀଙ୍କର ଗର୍ଭରୁ, ସେତେବେଳେ କର୍ଦ୍ଦମୁନି ଭଗବାନଙ୍କୁ ସ୍ତୁତି କରୁଛନ୍ତି, କର୍ଦ୍ଦମୁନିଙ୍କର ପୁତ୍ର କପିଳଦେବ, କିନ୍ତୁ ତଥାପି ଭଗବାନ, ଯେହେତୁ ସେ ଭଗବାନ, ତାଙ୍କୁ ସ୍ତୁତି କରୁଛନ୍ତି। ତ୍ୱାଂ ସୁରଭି ତ୍ୱତ୍ ବହୁତ ସ୍ୱୟାଧ୍ୟା ସଦାଭିବାଦା ରଣପାଦ ପୀଠମ୍, ଆପଣଙ୍କୁ ସମସ୍ତେ ଦେବତାମାନେ ମଧ୍ୟ ଆପଣଙ୍କୁ ଆପଣଙ୍କ ପାଦପୀଠରେ ପାଦପଦ୍ମରେ ସବୁବେଳେ ବାଦାହରଣ ଆପଣଙ୍କୁ ସବୁବେଳେ ପୂଜା କରିଥାନ୍ତି ବା ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିଥାନ୍ତି। ଆପଣ ହେଉଛନ୍ତି ସମଗ୍ର ଐଶ୍ୱର୍ଯ୍ୟର ମାଲିକ, ଐଶ୍ୱର୍ଯ୍ୟ ବୈରାଗ୍ୟ ଯଶ ଅବବୋଧ ଜ୍ଞାନ, ଅବବୋଧ ମାନେ ଜ୍ଞାନ, ବୀର୍ଯ୍ୟ କହିଲେ ଶକ୍ତି, ଶ୍ରିୟ କହିଲେ ସୌନ୍ଦର୍ଯ୍ୟ, ପୂର୍ତ୍ତମ ଅହମ୍ ପ୍ରପଦ୍ୟେ, ତେଣୁ ଆପଣ ଏଇଥିରେ ସବୁଥିରେ ପୂର୍ଣ୍ଣ, ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଆପଣଙ୍କ ପାଖରେ ମୁଁ ଶରଣପୂର୍ଣ୍ଣ ହେଉଛି। ଜନ୍ମାମଧ୍ୟେୟ ଶ୍ରବଣାନୁ କୀର୍ତ୍ତନାତ୍ ଯତ୍ପ୍ରବଣାତ୍ ଯତ୍ସ୍ମରଣାତ୍ ଅପି କ୍ୱଚିତ୍ ଶ୍ରାଦ୍ଧୋ ବି ସଦ୍ୟ ଶ୍ରବଣାୟ କଳ୍ପତେ କୁତଃ ପୁନସ୍ତି ଭଗବାନ ଦର୍ଶନାତ୍। ଏଠି ଦେବତୀ ତାଙ୍କ ପୁଅ କପିଳଙ୍କୁ ସ୍ତୁତି କରୁଛନ୍ତି ଯେ ଜନ୍ମାମଧ୍ୟେୟ, ଯେଉଁଥିରେ ନାମ କେବଳ ଧ୍ୟାନ କଲେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଯେଉଁମାନେ କେବଳ ଭଗବାନଙ୍କ ନାମକୁ ଧ୍ୟାନ କରୁଛନ୍ତି ବା ତାଙ୍କ ଶ୍ରବଣ କରୁଛନ୍ତି ବା କୀର୍ତ୍ତନ କରୁଛନ୍ତି, ଯତ୍ ପ୍ରଭୁନାଥ ଯାହାଙ୍କୁ ପୂଜା କରୁଛନ୍ତି, ଯତ୍ ସ୍ମରଣାଥ ବି କ୍ୱଚିତ୍ ଯାହାଙ୍କୁ କେବଳ ସ୍ମରଣ କରିବା ମାତ୍ରେ, କ୍ୱଚିତ୍ ମାନେ ଥରେ ମାତ୍ର ଶ୍ରବଣ କରିବା ମାତ୍ରେ, ସ୍ୱାଦୋ ବି ସଦ୍ୟ ସବନାୟ କଳ୍ପତେ, ସ୍ୱାଦ କହିଲେ ଯେଉଁମାନେ ସ୍ୱ କହିଲେ ଶ୍ୱାନ, ଶ୍ୱାନ ଯେଉଁମାନେ ଭୋଜନ କରନ୍ତି ଚଣ୍ଡାଳ ମଧ୍ୟ ସାଙ୍ଗେ ସାଙ୍ଗେ ସଦ୍ୟ ସବନାୟ କଳ୍ପତେ ସେ ଯଜ୍ଞ କରିବା ପାଇଁ ମଧ୍ୟ ଯୋଗ୍ୟ ହେଇଯାଇପାରେ, ସୋମଯଜ୍ଞ କରିବା ପାଇଁ ଯେଉଁ କଳ୍ପତେ ମାନେ ଉପଯୁକ୍ତ ହେଇଯିବେ। ଆଉ କୁତ ପୁନସ୍ତେ ଭଗବାନଙ୍କୁ ଦର୍ଶନ, ଯେଉଁମାନେ ଆପଣଙ୍କୁ ଦର୍ଶନ କରୁଛନ୍ତି ଯେମିତି ଦେବହୂତି ଭଗବାନ କପିଳଦେବଙ୍କୁ ଦର୍ଶନ କରୁଛନ୍ତି, ଆଉ ତାଙ୍କ କଥା କ'ଣ କହିବା, କେବଳ ସ୍ମରଣ କରିବା ମାତ୍ରେ ଚଣ୍ଡାଳ ବ୍ୟକ୍ତି ମଧ୍ୟ ସେ ଯଜ୍ଞ କରିବା ପାଇଁ ଉପଯୁକ୍ତ ହେଇଯାଉଛି, ଆଉ ଯେ ଭଗବାନ ଦର୍ଶନ କରୁଛନ୍ତି ତାଙ୍କ କଥା ଆଉ କ'ଣ କହିବା। अहोवत शोभचतो वरियान जज्जिह्वाग्रे वर्तते नाम तुभ्यं ते पुस्तकस्ते जुहुभूषस्नुराज्या ब्रह्मानुचुन्नाम गृणन्ति जेते। तेणु यह बड़ा आश्चर्य अहो अहो मैंने श्रीधर विश्वनाथ चक्रवर्ती ठाकुर कहते जे अहो अति आश्चर्याद अपि एतद् आश्चर्यम् इत्यर्थ। अति आश्चर्य मध्ये ये आहुरी बड़ा आश्चर्य कौन से ना सुपचतो गरियान सुपचो चंडाला मध्य श्रेष्ठ हो जाऊ किए से चंडाला ना जज जिह्वाग्रे जहाँ जिह्वार अग्रे वर्तते माने किसी समय पर रोचे नाम एक वचन कह तुभ्यम आपण तेपु हरे कृष्ण तो अलग तो बहुत नाम हो जाए गोटे नाम हरि गोटे नाम जो मान जिह्वार अग्रे किसी समय पर रोचे से माने तेपु तपस्ते जुहुबु सस्नु राजा से माने समस्ते बुझाक पड़ो जो समस्त तपस्या कर सारी तप जुहुबु समस्त यज्ञ कर सारी सस्नुर समस्त तीर्थर स्नान कर सारी से आर्य से प्रकृति रे धर्मज्ञ व्यक्ति एवं से माने ब्रह्मानुचु से माने समस्त ब्रह्म कहले वेद को अध्ययन कर सारी जो माने किए से ना नाम गृणन्ति जेते ये आपणकर नाम को स्मरण करती बा उच्चारण करती गृणन्ति जेते। तेणु विष्णु चक्रवर्ती ठाकुर ये कहते जो मानकर जिह्वार अग्रे भगवान नाम रोचे गरियान हो जाऊँ आ जो मान पूर्ण जिह्वारे भगवान नाम रोचान कथा कौन कह बर्तते किसी समय जो मान जिह्वारे रोचे धन्य हो जाऊँच आ जो मैंने सब बड़े भगवान नाम नौ कथा कौन कह नाम नाम एक वचन रही जो मैंने बहु नाम ग्रहण हरे कृष्ण 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 हरे हरे राम हरे राम 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 जो मैंने बहु नाम ग्रहण करता कौन कर प्रभुपाद महाराज कहते इट इज स्पेसिफिकली सेड हियर तुभ्यम भगवान का नाम कथा कहुची अन्य कार नाम कथा कहुनि वन मस्ट चैंट गॉड्स नेम नॉट एज दि मायावाद फिलोसोफर से एनी नेम मायावादी मैंने कहते जेको नाम ग्रहण कले भी चलो कि भगवान ये कहुच तुभ्यम केवल आपण नाम कहुच मैंने डेमिगॉड्स नेम बा भगवान शक्ति मान देवता मान नाम नाप कहुन ओम नमो भगवते वासुदेवाय ओम नमो भगवते वासुदेवाय।